ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଫିଲିପାଇନ୍ସ ଭାଗିଦାରୀ ଉଭୟ ଦେଶର ଜନସାଧାରଣଙ୍କ ଲାଗି ଲାଭଦାୟକ ହେବା ସହିତ ସମ୍ପୃକ୍ତ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ସହାୟକ ହୋଇଥାଏ, କହିଲେ ରାଷ୍ଟ୍ରପତି। ତୃତୀୟ କର୍ତ୍ତବ୍ୟ ଭବନକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଗରିବ ଏବଂ ଜମିହୀନ ଲୋକଙ୍କ ସମୃଦ୍ଧି ଲାଗି ସମବାୟ କ୍ଷେତ୍ର ମାଧ୍ୟମରେ ଉନ୍ମୋଚିତ ହୋଇପାରିବ ବିକାଶର ନୂତନ ପଥ, କେନ୍ଦ୍ର ସମବାୟ ମନ୍ତ୍ରୀଙ୍କ ସୂଚନା। ଏବଂ ରୁଷ୍ଠାରୁ ଶକ୍ତି କିଣୁଥିବା ଦେଶଗୁଡ଼ିକ ଉପରେ କେତେ ପ୍ରତିଶତ ଶୁଳ୍କ ଲଗାଯିବ ସେ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ସ୍ପଷ୍ଟୋକ୍ତି। ଭାରତ ଫିଲିପାଇନ୍ସ ଭାଗିଦାରୀ କେବଳ ଦୁଇ ଦେଶର ଜନସାଧାରଣଙ୍କ ଲାଗି ଲାଭଦାୟକ ନୁହେଁ, ବରଂ ସମ୍ପୃକ୍ତ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ସହାୟତା ପ୍ରଦାନ କରିଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଫିଲିପାଇନ୍ସ ରାଷ୍ଟ୍ରପତି ଫେଡିନାଣ୍ଡ ରୁମୱାଲ୍ଡେଜ୍ ଜୁନିୟରଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ଅଭିନନ୍ଦନ ଜଣାଇ ଶ୍ରୀମତୀ ମୁର୍ମୁ ଏହା କହିଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗକୁ ଅଧିକ ସଶକ୍ତ କରାଯାଇପାରିଲେ ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା ଏବଂ ବିକାଶ ଦିଗରେ ଥିବା ଭାଗିଦାରୀ ମଧ୍ୟ ଅଧିକ ସୁଦୃଢ଼ ହୋଇପାରିବ। ଭାରତ ଫିଲିପାଇନ୍ସ ମଧ୍ୟରେ ରହିଥିବା ବହୁଦିନର ବନ୍ଧୁତ୍ୱ ସଭ୍ୟତା ଐତିହାସିକ ତଥା ସାଧାରଣ ମୂଲ୍ୟବୋଧ ଭିତ୍ତିକ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଭାରତ ଫିଲିପାଇନ୍ସ ଦ୍ୱିପକ୍ଷୀୟ ସମ୍ପର୍କକୁ ରଣନୈତିକ ଭାଗିଦାରୀରେ ପରିଣତ କରିବା ଉପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ପହଲଗାମ ସନ୍ତାସବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଏ ଦିଗରେ ଭାରତର ପଦକ୍ଷେପକୁ ସମର୍ଥନ ଜଣାଇଥିବାରୁ ସେ ଫିଲିପାଇନ୍ସ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପୂର୍ତ୍ତି ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଗସ୍ତ ଉଭୟ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବ ବୋଲି ଦୁଇ ନେତା ସହମତ ହୋଇଛନ୍ତି। ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଶ୍ରୀମତୀ ମୁର୍ମୁ ଗତକାଲି ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ନୂଆଦିଲ୍ଲୀର କର୍ତ୍ତବ୍ୟପଥଠାରେ ନିର୍ମିତ କର୍ତ୍ତବ୍ୟ ଭବନ 3କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ଏହି ଅବସରରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ପ୍ରଶାସନିକ ସେବା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପର କର୍ତ୍ତବ୍ୟ ଭବନ ହେଉଛି ଏକ ଅଂଶ। ସାଧାରଣ କେନ୍ଦ୍ରୀୟ ସଚିବାଳୟ ଅଟ୍ଟାଳିକା ମଧ୍ୟରୁ ଏହା ପ୍ରଥମ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ସହ ସମନ୍ୱୟ ରକ୍ଷା କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ କର୍ତ୍ତବ୍ୟ ଭବନ ପ୍ରସ୍ତୁତ କରାଯାଇଛି। ପ୍ରାୟ 1.5 ଲକ୍ଷ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ କାର୍ଯ୍ୟାଳୟରେ 2 ବେସମେଣ୍ଟ ଏବଂ 7 ମହଲା ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆଧୁନିକ, ଦକ୍ଷ ଏବଂ ନାଗରିକ କୈନ୍ଦ୍ରିକ ଶାସନ ଦୃଷ୍ଟିକୋଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ଏମ୍ଏ ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। କୃଷି ବିଜ୍ଞାନ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରର ପ୍ରଗତି ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପ୍ରଫେସର ସ୍ୱାମୀନାଥନଙ୍କର ଏହି ଶତବାର୍ଷିକୀ ସମାରୋହକୁ ଏମ୍ଏ ସ୍ୱାମୀନାଥନ ଗବେଷଣା ଫାଉଣ୍ଡେସନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଜାତୀୟ କୃଷି ବିଜ୍ଞାନ ଏକାଡେମୀର ମିଳିତ ସହଯୋଗରେ ଆୟୋଜନ କରାଯାଉଛି। ଏହି 3-ଦିନିଆ ସମ୍ମିଳନୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ଏମ୍ଏଲ୍ ଜାଟ୍ କହିଛନ୍ତି, ପ୍ରଖ୍ୟାତ କୃଷି ବୈଜ୍ଞାନିକ ପ୍ରଫେସର ସ୍ୱାମୀନାଥନଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ଏହି ସମାରୋହରେ ଉନ୍ମୋଚନ କରିବେ। ଭାରତକୁ ଖାଦ୍ୟ ପ୍ରସଙ୍ଗରେ ଏକ ଅଭାବୀ ଦେଶରୁ ବଳକା ରାଷ୍ଟ୍ରରେ ରୂପାନ୍ତରିତ କରିବା ଦିଗରେ ପ୍ରଫେସର ସ୍ୱାମୀନାଥନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଡକ୍ଟର ଜାଟ୍ ଆଲୋକପାତ କରିଛନ୍ତି। ଏହି ସମାରୋହର ବିଷୟବସ୍ତୁ ରହିଛି ଚିର ସବୁଜ ବିପ୍ଳବ, ଜୈବ କୃଷି ଦିଗରେ ପଥ ପ୍ରଦର୍ଶନ। ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ କୃଷି ବୈଜ୍ଞାନିକ, କୃଷିକ୍ଷେତ୍ରର ନୀତି ନିର୍ଦ୍ଧାରକ ଓ ବିଭିନ୍ନ ଅଂଶୀଦାର ଏଥିରେ ସାମିଲ ହୋଇ ଚିର ସବୁଜ ବିପ୍ଳବକୁ ଆଗେଇ ନେବା ଦିଗରେ ଭବିଷ୍ୟତର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି। ଏତଦ୍ବ୍ୟତୀତ ଏହି ସମାରୋହରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଓ ସ୍ଥାୟିତ୍ୱ, ଜଳବାୟୁ ପରିବର୍ତ୍ତନ, ପୁଷ୍ଟିତତ୍ତ୍ୱ ସମ୍ପର୍କିତ କୃଷି, ସମାବେଶୀ ଏବଂ ବୈଷୟିକ ଜ୍ଞାନକୌଶଳଯୁକ୍ତ ଜୀବନ ଜୀବିକାର ସମାଧାନ ତଥା ବିକାଶ ଦିଗରେ ଯୁବବର୍ଗ, ମହିଳା ଏବଂ ସମ୍ପ୍ରଦାୟର ଅଂଶଗ୍ରହଣ ଉପରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଥିବା ସମବାୟ ସମିତିଗୁଡ଼ିକୁ ଏକ ସଫଳ ତଥା ଚଳଚଞ୍ଚଳ ବ୍ୟବସାୟିକ କେନ୍ଦ୍ର ଭାବେ ରୂପାନ୍ତରିତ କରିବା ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଦିଗରେ ସମବାୟ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ 2,00,000 ବହୁବିଧ ସମବାୟ ସମିତି ପ୍ରତିଷ୍ଠା କରିବାର ଲକ୍ଷ୍ୟ ହାସଲର ଅଂଶସ୍ୱରୂପ ଏପର୍ଯ୍ୟନ୍ତ 35,000 ନୂତନ ସମିତି ଗଠନ କରାଯାଇସାରିଛି। ଗରିବ ଏବଂ ଜମିହୀନ ଲୋକଙ୍କ ସମୃଦ୍ଧି ଦିଗରେ ସମବାୟ କ୍ଷେତ୍ର ମାଧ୍ୟମରେ ବିକାଶର ନୂତନ ପଥ ଉନ୍ମୋଚିତ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି, ସମବାୟ, କୃଷି ଏବଂ କୃଷକମାନଙ୍କର ସମୃଦ୍ଧି ଲାଗି 3 ଜାତୀୟ ସ୍ତରୀୟ ସମବାୟ ସମିତି ସ୍ଥାପନ କରାଯାଇଛି। ଗତ 4 ମଧ୍ୟରେ ପ୍ରାଥମିକ କୃଷି ଋଣ ପ୍ରଦାନ ସମିତି, ମତ୍ସ୍ୟ ଉତ୍ପାଦନ, ଦୁଗ୍ଧ ଉତ୍ପାଦନ, ସମବାୟ ବ୍ୟାଙ୍କ, ଆଖୁ ସମବାୟ ସମିତି ଏବଂ ସମବାୟ ସୁଶାସନ ବ୍ୟବସ୍ଥାରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଦେଶରେ ଏକ ନିରନ୍ତର ସମବାୟ ବିକାଶ ଲାଗି ଜାତୀୟ ସମବାୟ ନୀତି 2025 ଅଧୀନରେ ଏକ ସମନ୍ୱିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଉତ୍ତରାଖଣ୍ଡରେ ଖିର୍ଗଙ୍ଗା ନଦୀର ଉପରମୁଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ଭୟଙ୍କର ବନ୍ୟା ଆସିବାରୁ ଉତ୍ତରକାଶୀ ଜିଲ୍ଲାର ଧରାଳି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲା ଜରୁରୀକାଳୀନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଧରାଳି ବଜାରରେ ଥିବା ବିଭିନ୍ନ ସୌଧ, ହୋଟେଲ ଏବଂ ଦୋକାନଘରଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଜିଲ୍ଲା ପ୍ରଶାସନ ଏବଂ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟିମ୍ଗୁଡ଼ିକ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଉତ୍ତରକାଶୀ ଜିଲ୍ଲାପାଳ ପ୍ରଶାନ୍ତ ଆର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ 4 ମୃତ୍ୟୁ ହେବା ସହ ଅନେକ ଲୋକ ନିଖୋଜ ଅଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଡେରାଡୁନ୍ସ୍ଥିତ ରାଜ୍ୟ ଜରୁରୀକାଳୀନ କେନ୍ଦ୍ରରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇ ଶ୍ରୀ ଧାମି କହିଛନ୍ତି,
बहुत तेज गति से मलबा आया है पानी के साथ। हमारा प्रयास है कि इस समय में सभी को जल्दी से जल्दी राहत के काम किए जाएं, बचाव के कार्य किए जाएं। जिला प्रशासन के लोग साथ में हमारी सेना के लोग, एनडीआरएफ, एसडीआरएफ, आपदा प्रबंधन विभाग लगातार कोशिश कर रहा है। हमारी सर्वोच्च प्राथमिकता है कि सभी को इस समय राहत की जाए, सभी को बचाया जाए और हर प्रकार से जान माल की सुरक्षा की जाए।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧରାଳି ଘଟଣାରେ ପ୍ରଭାବିତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରି ପ୍ରଭାବିତ ବ୍ୟକ୍ତିଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ସାମାଜିକ ଗଣମାଧ୍ୟମରେ ଶ୍ରୀମତୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଧାମିଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୋଇ ତାଜା ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏଥିସହିତ ବର୍ଷାରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ନିକଟରେ ଥିବା 3 ଭାରତ ତିବ୍ଦତୀୟ ସୀମା ପୁଲିସ୍ ଦଳ ଏବଂ 4 ଏନ୍ଡିଆର୍ଏଫ୍ ଦଳକୁ ସମ୍ପୃକ୍ତ ଗ୍ରାମକୁ ଉଦ୍ଧାର କାର୍ଯ୍ୟ ଲାଗି ପଠାଯାଇଛି। ରୁଷ୍ଠାରୁ ଶକ୍ତି କିଣୁଥିବା ଦେଶଗୁଡ଼ିକ ଉପରେ କେତେ ପ୍ରତିଶତ ଶୁଳ୍କ ଲଗାଯିବ ସେ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଗତକାଲି ହ୍ୱାଇଟ୍ ହାଉସ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ ଏହା କହିଛନ୍ତି, ରୁଷ୍ଠାରୁ ଶକ୍ତି କିଣୁଥିବା ଦେଶଗୁଡ଼ିକ ଉପରେ 100% ଶୁଳ୍କ ଲଗାଯିବା ପ୍ରସଙ୍ଗରେ ତାଙ୍କ ମନ୍ତବ୍ୟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଶୁଳ୍କ ଲଗାଯିବା ପ୍ରସଙ୍ଗରେ ପ୍ରତିଶତ ସମ୍ପର୍କରେ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଆମେରିକା ରୁଷ ସହ ଏ ଦିଗରେ ଆଜି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଏବଂ ଏହାର ସକାରାତ୍ମକ ଫଳାଫଳ ଉପରେ ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଭାରତ ଫିଲିପାଇନ୍ସ ଭାଗିଦାରୀ ଉଭୟ ଦେଶର ଜନସାଧାରଣଙ୍କ ଲାଗି ଲାଭଦାୟକ ହେବା ସହିତ ସମ୍ପୃକ୍ତ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ସହାୟକ ହୋଇଥାଏ କହିଲେ ରାଷ୍ଟ୍ରପତି। ତୃତୀୟ କର୍ତ୍ତବ୍ୟ ଭବନକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଗରିବ ଏବଂ ଜମିହୀନ ଲୋକଙ୍କ ସମୃଦ୍ଧି ଲାଗି ସମବାୟ କ୍ଷେତ୍ର ମାଧ୍ୟମରେ ଉନ୍ମୋଚିତ ହୋଇପାରିବ ବିକାଶର ନୂତନ ପଥ, କେନ୍ଦ୍ର ସମବାୟ ମନ୍ତ୍ରୀଙ୍କ ସୂଚନା। ଏବଂ ରୁଷ୍ଠାରୁ ଶକ୍ତି କିଣୁଥିବା ଦେଶଗୁଡ଼ିକ ଉପରେ କେତେ ପ୍ରତିଶତ ଶୁଳ୍କ ଲଗାଯିବ ସେ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ସ୍ପଷ୍ଟୋକ୍ତି। ସମ୍ବାଦ ଶେଷ ହେଲା।